this ring. ସମ୍ବାଦ ପଢୁଛନ୍ତି ଗୁରୁଞ୍ଚି ନାରାୟଣ ସେଠି। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଜଣେ 14 ବର୍ଷ ବଳାତ୍କାର ବଳାତ୍କାର ପୀଡ଼ିତଙ୍କ ଭ୍ରଣକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର କିଛି ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ବିଷୟରେ ଅନୁମାନ କରାଯାଇଥିବାରୁ ନିର୍ବାଚନ କମିଶନ ଏକ ବୈଠକ ଡକାଇଛି। ମଣିପୁରର 11 ଭୋଟ୍ଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ ଜାରି ରହିଛି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ ଏବଂ ଆଜି ବିଶ୍ୱ ପୃଥିବୀ ଦିବସ ପାଳିତ ହେଉଛି। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଜଣେ 14 ବର୍ଷ ବୟସ୍କ ବଳାତ୍କାର ପୀଡ଼ିତାଙ୍କ ଭ୍ରଣକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଭ୍ରଣ 28 ସପ୍ତାହର ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ ମୁମ୍ବାଇର ଲୋକମାନ୍ୟ ତିଳକ ହସ୍କିଟାଲର ଡିନ୍ଙ୍କୁ ଏଥିପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ କହିଛନ୍ତି। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି। ସେହି ଭ୍ରଣକୁ ଧାରଣ କଲେ ତାହା ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଡାକ୍ତରମାନଙ୍କର ଏକ ଦଳ ସୁପାରିଶ କରିବା ପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହି ଭ୍ରଣକୁ ନଷ୍ଟ କରିବା ସମୟରେ କିଛି ମାତ୍ରାରେ ବିପଦ ଥିବାର ଡାକ୍ତରମାନେ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଜେବି ପଡ଼ିୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଅଗ୍ରାଧିକାର ଭିତ୍ତିରେ ଶୁଣାଣି କରିଛନ୍ତି। ପୀଡ଼ିତାଙ୍କର ମା'ଙ୍କର ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ପୂର୍ବରୁ ସେହି ଭ୍ରଣକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇନଥିଲେ। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟି ମାମଲାରେ ସରକାରଙ୍କର ପ୍ରତିନିଧିତ୍ୱ କରିଥିଲେ। ଗର୍ଭବତୀ ମହିଳା କିମ୍ବା ବଳାତ୍କାର ପୀଡ଼ିତାମାନଙ୍କର 24 ସପ୍ତାହ ପର୍ଯ୍ୟନ୍ତ ଭ୍ରଣକୁ ନଷ୍ଟ କରାଯିବାକୁ ସାଧାରଣତଃ ଅନୁମତି ଦିଆଯାଇଥାଏ। ଦେଶର କିଛି ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ବିଷୟରେ ଅନୁମାନ କରାଯାଇଥିବାରୁ ନିର୍ବାଚନ କମିଶନ ବିଭିନ୍ନ ପକ୍ଷ ସହ ଏକ ବୈଠକ କରୁଛି। ସେହି ବୈଠକରେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଉପରେ ଆଲୋଚନା ହେବ। ଭାରତୀୟ ପାଣିପାଗ ବିଭାଗ, ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଫିସରମାନେ ବୈଠକରେ ଯୋଗଦେବେ। ପାଣିପାଗ ବିଭାଗର କହିବା ଅନୁସାରେ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଦେଶର ପୂର୍ବ ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଅନୁମାନ କରାଯାଉଛି। ଏହି ଗ୍ରୀଷ୍ମ ପ୍ରବାହ ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଦେଶର ଅନ୍ୟ କିଛି ଭାଗରେ ଆଗାମୀ 4-5 ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ। ମଣିପୁରର 11 ଭୋଟ୍ଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ ଜାରି ରହିଛି। ପୂର୍ବାହ୍ନ 11 ସୁଦ୍ଧା ଶତକଡ଼ା 37.54% ମତଦାନ ହୋଇଥିଲା। ପୂର୍ବ ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାଗୁଡ଼ିକରେ ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକ ରହିଛି। ଗତ 19 ତାରିଖର ମତଦାନ ସମୟରେ ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ହିଂସାକାଣ୍ଡ, ଦଙ୍ଗା ଓ ଅନ୍ୟ ପାଇଁ ମତଦାନ ଭଳି ଅନିୟମିତ ହୋଇଥିବାର ଇନର ମଣିପୁର ଲୋକସଭା ଆସନ ରିଟର୍ଣ୍ଣିଂ ଅଫିସର ଜଣାଇଥିଲେ। ଫଳରେ ସେହିସବୁ ଭୋଟ୍ଗ୍ରହଣ କେନ୍ଦ୍ରରେ ଆଜି ପୁନଃ ମତଦାନ କରାଯାଉଛି। ସେଗୁଡ଼ିକରେ ସକାଳ 7 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5 ଶେଷ ହେବ। ତାହା ମଧ୍ୟରୁ ଇମ୍ଫାଲ ପୂର୍ବ ଜିଲ୍ଲାରେ 7 ଭୋଟ୍ଗ୍ରହଣ କେନ୍ଦ୍ର ଥିବାବେଳେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ 4 ଭୋଟ୍ଗ୍ରହଣ କେନ୍ଦ୍ର ରହିଛି। ଶୁକ୍ରବାର ଦିନ ମତଦାନ ହେବାକୁ ଥିବା ଉତ୍ତରପ୍ରଦେଶର 8 ନିର୍ବାଚନ ମଣ୍ଡଳୀରେ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି। ସେହି ଆସନଗୁଡ଼ିକ ହେଉଛି ଅମ୍ରୋହା, ମେରଠ, ବାଘପତ, ଗାଜିଆବାଦ, ଗୌତମ ବୁଦ୍ଧ ନଗର, ବୁଲନ୍ଦ ସହର, ଆଲିଗଡ଼ ଓ ମଥୁରା। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଲିଗଡ଼ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ। ସେ ପାର୍ଟି ପ୍ରାର୍ଥୀ ସତୀଶ ଗୌତମଙ୍କ ସମର୍ଥନରେ ପ୍ରଚାର କରିବେ। ବିଏସ୍ପି ମୁଖ୍ୟ ମାୟାବତୀ ବୁଲନ୍ଦ ସହର ଓ ଗୌତମ ବୁଦ୍ଧ ନଗରଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ। ସମାଜବାଦୀ ପାର୍ଟି ଓ କଂଗ୍ରେସର ବହୁ ନେତା ମଧ୍ୟ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆସାମରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟରେ 4 ଆସନରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ 52 ପ୍ରାର୍ଥୀଙ୍କର ମନୋନୟନପତ୍ର ବୈଧ ଥିବାର ଜଣାପଡ଼ିଛି। ଆଉ 8 ପ୍ରାର୍ଥୀଙ୍କର ମନୋନୟନପତ୍ର ନାକଚ ହୋଇଯାଇଛି। କୋକ୍ରାଝରର ଉପସ୍ଥିତ ସାଂସଦ ନବ ସରଣିଆଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ବିଜେପି ତୃତୀୟ ପର୍ଯ୍ୟାୟରେ ଗୌହାଟୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆସାମ ଗଣପରିଷଦ ବାରପେଟା ଓ ଧୁବ୍ରିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିଜେପିର ଆଉ ଏକ ମିତ୍ର ଦଳ ୟୁପିପିଏଲ୍ କୋକ୍ରାଝରରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ସମସ୍ତ ଚାରୋଟି ଯାକ ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି। ଏଆଇୟୁଡିଏଫ୍, ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଓ ସିପିଆଇଏମ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଏହି ପର୍ଯ୍ୟାୟରେ 10ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 94ଟି ଲୋକସଭା ଆସନରେ ମେ ମାସ 7 ତାରିଖରେ ମତଦାନ ହେବ। ସେଗୁଡ଼ିକ ମଧ୍ୟରେ ଗୁଜରାତର ସମସ୍ତ 26ଟି ଲୋକସଭା ଆସନ, କର୍ଣ୍ଣାଟକର 14ଟି ଲୋକସଭା ଆସନ, ମହାରାଷ୍ଟ୍ରର 11ଟି ଓ ଉତ୍ତରପ୍ରଦେଶର 10ଟି ଲୋକସଭା ଆସନରେ ମତଦାନ ହେବ। ଏହାବ୍ୟତୀତ ମଧ୍ୟପ୍ରଦେଶର 8ଟି ଲୋକସଭା ଆସନ, ଛତିଶଗଡ଼ର 7ଟି, ବିହାରର 5ଟି, ଆସାମ ଓ ପଶ୍ଚିମବଙ୍ଗର 4ଟି ଲେଖାଏଁ, ଗୋଆ, ଦାଦ୍ରା ଓ ନଗର ହାବେଲି, ଦାମନ ଓ ଡିଉର 2ଟି ଲେଖାଏଁ ଏବଂ ଜାମ୍ମୁ କାଶ୍ମୀରର 1ଟି ଆସନରେ ମତଦାନ ହେବ। ଗୁଜରାତ ଲୋକସଭା ନିର୍ବାଚନରେ 328 ଜଣ ପ୍ରାର୍ଥୀଙ୍କର ମନୋନୟନ ପତ୍ର ବୈଧ ଥିବାର ଜଣାପଡ଼ିଛି। ବିଧାନସଭା ଉପନିର୍ବାଚନରେ 27 ଜଣ ପ୍ରାର୍ଥୀଙ୍କର ମନୋନୟନ ପତ୍ର ବୈଧ ରହିଛି। ଗତ ଶନିବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଆମ ସମ୍ଭାଦଦାତା ଜଣାଇଛନ୍ତି, ସୁରତ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନିଳେଶ କୁମ୍ଭାନୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ପ୍ରସ୍ତାବକମାନଙ୍କ ଦ୍ୱାରା ତ୍ରୁଟି ଯୋଗୁଁ ତାଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। କଂଗ୍ରେସ ବିକଳ୍ପ ପ୍ରାର୍ଥୀ ସୁରେଶ ପଦସାଲାଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଯାଇଛି, ଫଳରେ ସୁରତ ଆସନରୁ କୌଣସି କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଗାନ୍ଧୀନଗର ଲୋକସଭା ଆସନରେ ସର୍ବାଧିକ 30 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବରଗଡ଼ ଲୋକସଭା ଆସନଟି ଅନୁସୂଚିତ ଉପଜାତି ପାଇଁ ସଂରକ୍ଷିତ ରହିଛି, ସେଠାରେ 3 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲୋକସଭା ନିର୍ବାଚନ ପାଇଁ 433 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ। ବିଧାନସଭା ଉପନିର୍ବାଚନ ପାଇଁ 37 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ହୋଇଥିବାରୁ କେତେଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଆଜି ସ୍ୱଷ୍ଟ ହୋଇଯିବ। ଗାଜିପୁରରେ ଘଟିଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି। ଗତକାଲି ସନ୍ଧ୍ୟାରେ ଲାଗିଥିବା ସେହି ନିଆଁ ଆଜି ସକାଳ ପର୍ଯ୍ୟନ୍ତ ଥିଲା। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ସେହି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି। ଦିଲ୍ଲୀ ଅଗ୍ନିଶମ ସେବା ଅଫିସର ରମେଶ କୁମାର ଜ୍ୱଳନଶୀଳ ଗ୍ୟାସ୍ ଯୋଗୁଁ ସେହି ନିଆଁ ଲାଗିଥିବାର କହିଛନ୍ତି। ସେ କହିଛନ୍ତି, ଗତକାଲି ସନ୍ଧ୍ୟା 6ଟା ବେଳେ ଖବର ମିଳିବା ପରେ 10ଟି ଦମକଳକୁ ସେଠାକୁ ପଠାଯାଇଥିଲା। ନିଆଁ ଯୋଗୁଁ ନିକଟସ୍ଥ ଅଞ୍ଚଳର ଲୋକମାନେ ଗଳାର ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ବିଷୟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ପୌର ନିଗମ ମେୟର ଆଲ୍ଲେ ମହମ୍ମଦ ଇକବାଲ କହିଛନ୍ତି, ସେ ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି। ଅତ୍ୟନ୍ତ ଖରା ଓ ଶୁଖିଲା ପାଗ ଯୋଗୁଁ ନିଆଁ ଲାଗିଯାଇଥିଲା ବୋଲି ସେ କହିଛନ୍ତି। ଦିଲ୍ଲୀ ବିଜେପି ଏଥିପାଇଁ ଦିଲ୍ଲୀ ସରକାରଙ୍କର ସମାଲୋଚନା କରିଛି। ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ବିଜେପି ଦାବି କରିଛି। ବିଶ୍ୱ ପୃଥିବୀ ଦିବସ ଆଜି ପାଳିତ ହେଉଛି। ପରିବେଶର ସୁରକ୍ଷା ପାଇଁ ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଉଛି। ବିଶ୍ୱ ପୃଥିବୀ ଦିବସର ଶୀର୍ଷକ ପ୍ଲାନେଟ୍ ଭର୍ସେସ୍ ପ୍ଲାଷ୍ଟିକ୍ ରହିଛି। ପ୍ଲାଷ୍ଟିକ୍ ଯୋଗୁଁ ପ୍ରଦୂଷଣ ଓ ପ୍ରକୃତି ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଏହା ଆଲୋକପାତ କରୁଛି। 1970 ମସିହା ଏପ୍ରିଲ 22 ତାରିଖରେ ଆମେରିକା ପ୍ରଥମଥର ପାଇଁ ପୃଥିବୀ ଦିବସ ପାଳନ ଆରମ୍ଭ କରିଥିଲା। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଜଣେ 14 ବର୍ଷ ବୟସ୍କ ବଳାତ୍କାର ପୀଡ଼ିତାଙ୍କର ଭୂମିକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର କିଛି ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ବିଷୟରେ ଅନୁମାନ କରାଯାଉଥିବାରୁ ନିର୍ବାଚନ କମିଶନ ଏକ ବୈଠକ ଡକାଇଛି। ମଣିପୁରର 11ଟି ଭୋଟ୍ଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ ଜାରି ରହିଛି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ।